ଯୀଶୁ ସେମାନଙ୍କୁ ପାପରୁ ଉଦ୍ଧାର ଓ ରକ୍ଷା କରିବା ପାଇଁ ଆସିଅଛନ୍ତି ବୋଲି କିପରି ସମଗ୍ର ଜଗତ ଜାଣିପାରିବା? ପାଉଲଙ୍କ କାହାଣୀ ପଢ଼ି ସେ ସବୁ ଜାଣିପାରିବା। 26:13 ପାଉଲ ଜିହୁଦୀ ନେତା ଯିଏକି ଯୀଶୁଙ୍କ ମଣ୍ଡଳୀକୁ ତାଳନା କରୁଥିଲେ, ସେ ସ୍ତିପାନର ମରଣରେ ସମ୍ମତ ଥିଲେ, ପୁଣି ଅନେକ ଖ୍ରୀଷ୍ଟିଆନ ମାନଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ତାଳନା କରୁଥିଲେ। ଦିନେ ଦମେଶକ ନଗରରେ ଥିବା ମଣ୍ଡଳୀକୁ ତାଳନା କରିବା ଅଭିପ୍ରାୟରେ ଯାଇଥିଲେ। ସେ ରାସ୍ତାରେ ଯାଉ ଯାଉ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଲା। ଏକ ମହା ଆଲୋକ ସ୍ୱର୍ଗରୁ ବିସ୍ତାରିତ ହେଲା। ପାଉଲ ଭୂମିରେ ପଡ଼ିଗଲେ। ସ୍ୱର୍ଗର ଗୋଟିଏ ସ୍ୱର ପାଉଲଙ୍କୁ କହିଲେ, ପାଉଲ ପାଉଲ, ଆମ୍ଭକୁ କାହିଁକି ତାଳନା କରୁଅଛ? ପାଉଲ କହିଲେ, ଆପଣ କିଏ ପ୍ରଭୁ? ସ୍ୱର କହିଲେ, ତୁମ୍ଭେ ଯାହାକୁ ତାଳନା କରୁଅଛ, ଆମ୍ଭେ ସେହି ଯୀଶୁ। ପାଉଲର ସଙ୍ଗୀମାନେ ମଧ୍ୟ ସ୍ୱର ଶୁଣିଲେ, କିନ୍ତୁ ବୁଝିଲେ ନାହିଁ, ପୁଣି କାହାରିକି ଦେଖିଲେ ନାହିଁ। ପାଉଲ ଉଠିଲେ, କିନ୍ତୁ ଦେଖିପାରିଲେ ନାହିଁ। ତେଣୁ ଲୋକେ ତାଙ୍କ ଦମେଶକକୁ କଢ଼ାଇ ନେଲେ।